ആകാശവാണി. ସମ୍ବାଦ ପଢୁଛନ୍ତି ମହେଶ୍ୱର ସାହୁ. ମୁଖ୍ୟ ସମ୍ବାଦ: ନୀତି ଆୟୋଗର ପ୍ରମୁଖ ଅର୍ଥନୀତିଜ୍ଞ ଓ ବିଶେଷଜ୍ଞଙ୍କ ସହିତ ପ୍ରଧାନମନ୍ତ୍ରୀଙ୍କ ବଜେଟ୍ ପ୍ରସ୍ତୁତି ସଂକ୍ରାନ୍ତ ବୈଠକ ଜାରି. ଆସନ୍ତା ବର୍ଷ ପଶ୍ଚିମବଙ୍ଗରେ 2/3 ସଂଖ୍ୟାଗରିଷ୍ଠତା ସହିତ ବିଜେପି ସରକାର ଗଢ଼ିବା ନେଇ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି ସ୍ୱରାଷ୍ଟ୍ରମନ୍ତ୍ରୀ. ଚଳିତ ବର୍ଷ ସାଂସ୍କୃତିକ ମୂଲ୍ୟବୋଧକୁ ଜାତୀୟତାର ପରିଚୟ ଭାବେ ସାବ୍ୟସ୍ତ କରିବା ନେଇ ସରକାରଙ୍କ ପକ୍ଷରୁ ଗ୍ରହଣ କରାଯାଇଛି ଅନେକ ପଦକ୍ଷେପ. ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଖାଲିଦା ଜିଆଙ୍କ ପରଲୋକ ଏବଂ ଭାରତ ଶ୍ରୀଲଙ୍କା ମହିଳା ଟି20 କ୍ରିକେଟ୍ ସିରିଜ୍ର ଆଜି ତିରୁବନନ୍ତପୁରମ୍ଠାରେ ଖେଳାଯିବ ପଞ୍ଚମ ତଥା ଅନ୍ତିମ ମ୍ୟାଚ୍. ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ନୀତି ଆୟୋଗର ପ୍ରମୁଖ ଅର୍ଥନୀତିଜ୍ଞ ଏବଂ ବିଶେଷଜ୍ଞଙ୍କ ମଧ୍ୟରେ ବଜେଟ୍ ପ୍ରସ୍ତୁତି ନେଇ ବୈଠକ ଜାରି ରହିଛି। ଦେଶର ବର୍ତ୍ତମାନର ଅର୍ଥନୈତିକ ପରିସ୍ଥିତି ଏବଂ ଭବିଷ୍ୟତର ପ୍ରାଥମିକତା ଉପରେ ବିଶେଷଜ୍ଞମାନେ ମତାମତ ଉପସ୍ଥାପନ କରୁଛନ୍ତି। କେନ୍ଦ୍ରୀୟ ବଜେଟ୍ ପ୍ରସ୍ତୁତି ନେଇ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ବିଶେଷଜ୍ଞଙ୍କ ସହ ଅଭିବୃଦ୍ଧି, ଆର୍ଥିକ ସ୍ଥିରତା ଏବଂ ଭବିଷ୍ୟତର ଆହ୍ୱାନଗୁଡ଼ିକ ସମ୍ପର୍କରେ ସେମାନଙ୍କ ମତାମତ ଲୋଡ଼ିଛନ୍ତି। ଆସନ୍ତା ବର୍ଷ ପଶ୍ଚିମବଙ୍ଗରେ 2/3 ସଂଖ୍ୟାଗରିଷ୍ଠତା ସହ ବିଜେପି ସରକାର ଗଠନ କରିବ ବୋଲି କେନ୍ଦ୍ର ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା କହିଛନ୍ତି। କୋଲକାତାଠାରେ ଆଜି ଗଣମାଧ୍ୟମକୁ ସମ୍ବୋଧିତ କରି ଶ୍ରୀ ଶାହା କହିଛନ୍ତି, 2019 ଲୋକସଭା ନିର୍ବାଚନରେ ପଶ୍ଚିମବଙ୍ଗରେ ବିଜେପି 41% ଭୋଟ୍ ସହ 18 ଆସନ ପାଇଥିଲା। 2021 ବିଧାନସଭା ନିର୍ବାଚନରେ ଦଳ 21% ଭୋଟ୍ ସହ 77 ଆସନ ପାଇଥିଲା। 2016 ନିର୍ବାଚନରେ ଯେଉଁ ଦଳ 3 ଆସନ ପାଇଥିଲା, 5 ବର୍ଷ ମଧ୍ୟରେ 77 ଆସନ ପାଇପାରିଥିଲା ବୋଲି ଶ୍ରୀ ଶାହା କହିଛନ୍ତି। ଶ୍ରୀ ଶାହା କହିଛନ୍ତି, ଆଗାମୀ ନିର୍ବାଚନ ପଶ୍ଚିମବଙ୍ଗରୁ ଅନୁପ୍ରବେଶକାରୀଙ୍କୁ ହଟାଇବା ଏବଂ ଅନୁପ୍ରବେଶ ବନ୍ଦ କରିବା ପ୍ରସଙ୍ଗରେ ଲଢ଼ାଯିବ। ବଙ୍ଗଳା ସୀମାରୁ ହେଉଥିବା ଅନୁପ୍ରବେଶ ଜାତୀୟ ସୁରକ୍ଷାର ଏକ ପ୍ରସଙ୍ଗ ବୋଲି ଶ୍ରୀ ଶାହା କହିଛନ୍ତି। ପଶ୍ଚିମବଙ୍ଗରେ ଆଇନ ଶୃଙ୍ଖଳା ସ୍ଥିତି ବିପର୍ଯ୍ୟସ୍ତ ହୋଇପଡ଼ିଛି। ଅନୁପ୍ରବେଶ ରୋକିବାରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି ବୋଲି ଶ୍ରୀ ଶାହା କହିଛନ୍ତି। ଭାରତର ବିକାଶ ଯାତ୍ରାରେ 2025 ଏକ ସ୍ୱତନ୍ତ୍ର ଅଧ୍ୟାୟ ସୃଷ୍ଟି କରିଛି। ବିଭିନ୍ନ ନୀତିକୁ ବାସ୍ତବତାରେ ପରିଣତ କରାଯାଇ ଦେଶର ବିକାଶ କ୍ଷେତ୍ରରେ ଏହାର ଉପଯୋଗିତା ସକାରାତ୍ମକ ପ୍ରଭାବ ପକାଇଛି। ସ୍ୱତନ୍ତ୍ର ସିରିଜ୍ ସଂସ୍କାରର ବର୍ଷରେ ଆସନ୍ତୁ ଜାଣିବା ଭାରତର ସାଂସ୍କୃତିକ କ୍ଷେତ୍ରରେ ଚଳିତ ବର୍ଷ ଘଟିଥିବା ବିକାଶ ସମ୍ପର୍କରେ। ଚଳିତ ବର୍ଷ ଭାରତ ତା'ର ସାଂସ୍କୃତିକ ମୂଲ୍ୟବୋଧକୁ ଜାତୀୟତାର ପରିଚୟ ଭାବେ ସାବ୍ୟସ୍ତ କରିବା କ୍ଷେତ୍ରରେ ଅନେକଗୁଡ଼ିଏ କାର୍ଯ୍ୟକ୍ରମର ସଫଳ ରୂପାୟନ କରିଥିଲା। ଅଯୋଧ୍ୟାଠାରେ ଶ୍ରୀରାମ ଜନ୍ମଭୂମି ମନ୍ଦିରର ନିର୍ମାଣ କାର୍ଯ୍ୟ ଶେଷ କରିବା ଏବଂ ସେଠାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଧର୍ମଧ୍ୱଜାର ସ୍ଥାପନ କରିବା ଏକ ସାଂସ୍କୃତିକ ଓ ଐତିହାସିକ ମାଇଲଖୁଣ୍ଟ ଥିଲା। ଚଳିତ ବର୍ଷ ଆଲୋକର ପର୍ବ ଦୀପାବଳିକୁ ୟୁନେସ୍କୋର ସାଂସ୍କୃତିକ ଓ ଐତିହ୍ୟ ତାଲିକାରେ ମାନ୍ୟତା ମିଳିଥିଲା। ଦେଶର ରାଷ୍ଟ୍ରୀୟ ଗୀତ ବନ୍ଦେ ମାତରମର 150 ବର୍ଷ ପୂର୍ତ୍ତିର ବର୍ଷେବ୍ୟାପୀ ପାଳନ ଆରମ୍ଭ ହୋଇଥିଲା। ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଷ୍ଟ୍ରୀୟ ଗୀତର ଅନନ୍ୟତାକୁ ଆମ ପାଇଁ ପ୍ରେରଣାର ଉତ୍ସ ବୋଲି କହିଥିଲେ।
मैं सभी देशवासियों को वंदे मातरम के 150 वर्ष पूरे होने पर बहुत बहुत शुभकामनाएं भी देता हूं। हर गीत हर काव्य का अपना एक मूल भाव होता है, उसका अपना एक मूल संदेश होता है। वंदे मातरम का मूल भाव क्या है? वंदे मातरम का मूल भाव है भारत माँ भारती, भारत की शाश्वत संकल्पना, वो संकल्पना जिसने मानवता के प्रथम पहर से खुद को घड़ना शुरू कर दिया।
1,60,00,000 अधिक नागरिक वंदे मातरम गायन करिबा सह जातीयता आंदोलनर एही ऐतिहासिक स्मारकीकु देशव्यापी एक जन आंदोलन रे परिणत करथिबा प्रधानमंत्री कहिथिले। ଚଳିତ ବର୍ଷ ପ୍ରୟାଗରାଜ ମହାକୁମ୍ଭରେ 66 କୋଟିରୁ ଅଧିକ ଶ୍ରଦ୍ଧାଳୁ ସେମାନଙ୍କ ଧାର୍ମିକ ପରମ୍ପରା ପାଳନ କରିଥିବାବେଳେ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ 150ତମ ଜନ୍ମବାର୍ଷିକୀରେ ରାଷ୍ଟ୍ରୀୟ ଏକତା ଦିବସରେ ସ୍ୱତନ୍ତ୍ର ମୁଦ୍ରା ଏବଂ ଡାକଟିକଟ ଉନ୍ମୋଚନ କରାଯାଇଥିଲା। ଚଳିତ ବର୍ଷ ଡକ୍ଟର ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କର 125ତମ ଜନ୍ମବାର୍ଷିକୀ ମଧ୍ୟ ପାଳନ କରାଯାଇଥିଲା। 2025 ଭାରତୀୟ ସଭ୍ୟତାର ସାଂସ୍କୃତିକ ପ୍ରତିରୂପ ଦେଶର ଏକତ୍ୱ ଭାବକୁ ନିଚ୍ଛକ ଭାବେ ପ୍ରଦର୍ଶନ କରିବାରେ ସଫଳ ହୋଇଥିଲା। ଦେଶରେ ଚଳିତ ମାସ ସୁଦ୍ଧା 614,00,000 ହେକ୍ଟରରୁ ଅଧିକ ଅଞ୍ଚଳରେ ରବି ଫସଲ କରାଯାଇଥିବା କେନ୍ଦ୍ର ସରକାର କହିଛନ୍ତି। କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଗତବର୍ଷ ଏହି ସମୟ ମଧ୍ୟରେ 129 ହେକ୍ଟର ଜମିରେ ଡାଲି ଫସଲ କରାଯାଇଥିବାବେଳେ ଚଳିତ ବର୍ଷ ଏହା 133,00,000 ହେକ୍ଟରକୁ ବୃଦ୍ଧି ପାଇଛି। ଚଳିତ ବର୍ଷ 49.6 ଲକ୍ଷ ହେକ୍ଟର ଜମିରେ ଶ୍ରୀଅନ୍ନ ଚାଷ କରାଯାଇଥିବାବେଳେ ଗତବର୍ଷ 48,00,000 ହେକ୍ଟରରେ ଏହି ଚାଷ କରାଯାଇଥିଲା। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ବାଂଲାଦେଶ ନ୍ୟାସନାଲିଷ୍ଟ ପାର୍ଟି ଅଧ୍ୟକ୍ଷ ଖାଲେଦା ଜିଆଙ୍କର ଆଜି ସକାଳେ ଢାକାର ଏକ ଡାକ୍ତରଖାନାରେ 80 ବର୍ଷ ବୟସରେ ପରଲୋକ ହୋଇଛି। ସାମାଜିକ ଗଣମାଧ୍ୟମରେ ଖାଲିଦା ଜିଆଙ୍କ ମୃତ୍ୟୁ ସମ୍ପର୍କରେ ସୂଚନା ଦେଇ ବାଂଲାଦେଶ ନ୍ୟାସନାଲିଷ୍ଟ ପାର୍ଟି ବିଏନ୍ପି କହିଛି, ଦୁଇଥର ପ୍ରଧାନମନ୍ତ୍ରୀ ହୋଇଥିବା ଖାଲିଦା ଜିଆ ଦଶନ୍ଧି ଧରି ବାଂଲାଦେଶ ରାଜନୀତିରେ ଅନ୍ୟତମ ପ୍ରମୁଖ ବ୍ୟକ୍ତିତ୍ୱ ଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଖାଲିଦା ଜିଆଙ୍କ ମୃତ୍ୟୁରେ ଗଭୀର ଶୋକ ପ୍ରକାଶ କରିଛନ୍ତି। ସାମାଜିକ ଗଣମାଧ୍ୟମରେ ଶ୍ରୀ ମୋଦି କହିଛନ୍ତି, ବାଂଲାଦେଶର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ଭାବେ ଦେଶର ବିକାଶ ତଥା ଭାରତ ବାଂଲାଦେଶ ସମ୍ପର୍କ ପ୍ରତି ତାଙ୍କର ଗୁରୁତ୍ୱପୂର୍ଣ୍ଣ ଅବଦାନ ସର୍ବଦା ସ୍କରଣୀୟ ହୋଇ ରହିବ। କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ରାମମୋହନ ନାଇଡୁ ଆଜି ବେଙ୍ଗାଲୁରୁରେ ହିନ୍ଦୁସ୍ତାନ ଏରୋନଟିକ୍ ଲିମିଟେଡ୍ ହାଲ୍ର ହେଲିକପ୍ଟର ଡିଭିଜନରେ ଧ୍ରୁବ ଏନ୍ଜି ସିଭିଲ୍ ଭାରିଏଣ୍ଟ ହେଲିକପ୍ଟର ଉଡ଼ାଣକୁ ଶୁଭାରମ୍ଭ କରିଛନ୍ତି। ସ୍ୱଦେଶୀ ଶକ୍ତି ଇଞ୍ଜିନ୍ ପାଇଁ ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ ଡିଜିସିଏରୁ ଏହି ହେଲିକପ୍ଟରକୁ ବେସାମରିକ ପ୍ରମାଣପତ୍ର ମିଳିଛି। ଉତ୍ତରାଖଣ୍ଡର ଆଲମୋରା ଜିଲ୍ଲାରେ ବିନାୟକ ଅଞ୍ଚଳରେ ଆଜି ଏକ ବସ୍ ଦୁର୍ଘଟଣାରେ 6 ଜଣଙ୍କର ମୃତ୍ୟୁ ଘଟିଛି। ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ବଳର ସୂଚନା ଅନୁଯାୟୀ ବସ୍ଟି 18 ଜଣ ଯାତ୍ରୀଙ୍କୁ ନେଇ ଭିକିଏସ୍ଏନ୍ରୁ ରାମନଗର ଅଭିମୁଖେ ଯାଉଥିବାବେଳେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଦୁର୍ଘଟଣାର ଖବର ପାଇ ପ୍ରଶାସନ ଓ ଉଦ୍ଧାରକାରୀ ଦଳ ପହଞ୍ଚ ଆହତମାନଙ୍କୁ ଭିକିଏସ୍ଏନ୍ ସରକାରୀ ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ। ଆଲମୋରା ବସ୍ ଦୁର୍ଘଟଣାରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୋକ ପ୍ରକାଶ କରିଛନ୍ତି। ଏକ ସାମାଜିକ ଗଣମାଧ୍ୟମରେ ପ୍ରଧାନମନ୍ତ୍ରୀ ଘଟଣାକୁ ଅତ୍ୟନ୍ତ ଦୁଃଖଦାୟକ ବୋଲି ବର୍ଣ୍ଣନା କରିବା ସହ ଆହତମାନଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି। କୃଷି ଏବଂ କୃଷକ କଲ୍ୟାଣ ମନ୍ତ୍ରୀ ଶିବରାଜ ସିଂ ଚୌହାନ କହିଛନ୍ତି, ସଂସଦରେ ବିକଶିତ ଭାରତ ରୋଜଗାର ପାଇଁ ଗ୍ୟାରେଣ୍ଟି ଏବଂ ଜୀବିକା ମିଶନ ଗ୍ରାମୀଣ ବିକାଶ ଭାରତ ଜିରାମ୍ଜି ଗୃହୀତ ହୋଇଛି। ବର୍ତ୍ତମାନର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଏବଂ ପୂର୍ବ ମନରେଗା ଯୋଜନାର ତ୍ରୁଟିଗୁଡ଼ିକୁ ଦୂର କରିବା ପାଇଁ ଏହି ବିଲ୍ ଅଣାଯାଇଥିଲା। ଭୋପାଳଠାରେ ଆଜି ସାମ୍ବାଦିକ ସମ୍ମିଳନୀରେ ଗଣମାଧ୍ୟମକୁ ସମ୍ବୋଧିତ କରି ଯୋଜନାର ନାମ ପରିବର୍ତ୍ତନ ନେଇ ବିରୋଧୀଙ୍କ ଅଭିଯୋଗ ପରେ ମନ୍ତ୍ରୀ ଶ୍ରୀ ଚୌହାନ କହିଛନ୍ତି, ଅତୀତରେ ମଧ୍ୟ ବିରୋଧୀ ଦଳମାନେ କ୍ଷମତାରେ ଥିବାବେଳେ ନିଯୁକ୍ତି ସମ୍ବନ୍ଧୀୟ ଯୋଜନାର ନାମ ଅନେକ ଥର ପରିବର୍ତ୍ତନ କରାଯାଇଥିଲା।
विकसित भारत जी राम जी योजना को विकास से जोड़ने का काम भी हुआ। ग्राम पंचायत गांव के समन्वित विकास का प्लान तैयार करेगी और ग्राम पंचायत और ग्राम सभा जो काम तय करेगी जो गांव के विकास के लिए आवश्यक है वही काम इस योजना के अंतर्गत किए जा सकेंगे। ये संकल्प प्रधानमंत्री जी का देश का ही संकल्प है ये और उसके लिए जरूरी विकसित गांव के बिना विकसित भारत बन नहीं सकता।
ରାଜ୍ୟ ବିଧାନସଭାରେ ବିକଶିତ ଭାରତ ରୋଜଗାର ପାଇଁ ଗ୍ୟାରେଣ୍ଟି ଏବଂ ଆଜୀବିକା ଗ୍ରାମୀଣ ମିଶନ ବିରୁଦ୍ଧରେ ପଞ୍ଜାବ ସରକାରଙ୍କ ଦ୍ୱାରା ଅଣାଯାଉଥିବା ପ୍ରସ୍ତାବ ଦେଶର ସଂଘୀୟ ଢାଞ୍ଚା ବିରୋଧୀ ବୋଲି ମନ୍ତ୍ରୀ କହିଛନ୍ତି। ପଶ୍ଚିମ ଅଷ୍ଟ୍ରେଲିଆର ଉତ୍ତର ଉପକୂଳ ଆଡ଼କୁ ଗତି କରୁଥିବା ଗ୍ରୀଷ୍ମମଣ୍ଡଳୀୟ ଘୂର୍ଣ୍ଣିଝଡ଼ ହେଲି ଶକ୍ତି ବୃଦ୍ଧି କରି ଚତୁର୍ଥ ଶ୍ରେଣୀର ଝଡ଼ରେ ପରିଣତ ହୋଇଛି। ଅଷ୍ଟ୍ରେଲିଆ ପାଣିପାଗ ବିଭାଗର ସୂଚନା ଅନୁଯାୟୀ ଏହି ଘୂର୍ଣ୍ଣିଝଡ଼ ଆଜି କିମ୍ବରଲି ଅଞ୍ଚଳରେ ପ୍ରଭାବ ପକାଇପାରେ। ପୂର୍ବାନୁମାନ ଅନୁଯାୟୀ ଘଣ୍ଟା ପ୍ରତି 170 କିଲୋମିଟର ପର୍ଯ୍ୟନ୍ତ ବେଗରେ ଅତ୍ୟନ୍ତ ଭୀଷଣ ପବନ ବହିବାର ଆଶଙ୍କା ଥିବାରୁ ଡର୍ବି ସମେତ କିମ୍ବରଲି ଅଞ୍ଚଳରେ ସତର୍କ ସୂଚନା ଜାରି କରାଯାଇଛି। ଟି20 ଆନ୍ତର୍ଜାତିକ ମହିଳା କ୍ରିକେଟ୍ ସିରିଜ୍ରେ ଆଜି କେରଳର ତିରୁଅନନ୍ତପୁରମ୍ ସ୍ଥିତ ଗ୍ରୀନ୍ଫିଲ୍ଡ ଆନ୍ତର୍ଜାତିକ ଷ୍ଟାଡିୟମ୍ରେ ପଞ୍ଚମ ତଥା ଅନ୍ତିମ ଟି20 ମ୍ୟାଚ୍ ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଖେଳାଯିବ। ଭାରତୀୟ ସମୟ 7:00 ମ୍ୟାଚ୍ ଆରମ୍ଭ ହେବ। ପୂର୍ବରୁ ଖେଳାଯାଇଥିବା 4 ମ୍ୟାଚ୍ରେ ଭାରତ ବିଜୟ ହାସଲ କରିଛି। ଗତ ରବିବାର ଅନୁଷ୍ଠିତ ମ୍ୟାଚ୍ରେ ଭାରତ 30 ରନ୍ରେ ଶ୍ରୀଲଙ୍କାକୁ ପରାସ୍ତ କରିଥିଲା। ମହିଳା ହିରୋ ହକି ଲିଗ୍ ସିରିଜ୍ର ପ୍ରଥମ ମ୍ୟାଚ୍ରେ ଗତକାଲି ରାଞ୍ଚିର ମାରାଙ୍ଗ ଗମ୍କେ ଜୟପାଲ ସିଂ ମୁଣ୍ଡା ଆଷ୍ଟ୍ରୋଟର୍ଫ ଷ୍ଟାଡିୟମ୍ରେ ଅନୁଷ୍ଠିତ ମ୍ୟାଚ୍ରେ ସ୍ରାଚି ବେଙ୍ଗଲ ଟାଇଗର୍ସ 1-0 ଜେଏସ୍ଡବ୍ଲ୍ୟୁ ସୁରୁମା ହକି କ୍ଲବ୍କୁ ପରାସ୍ତ କରିଛି। ସ୍ରାଚି ବେଙ୍ଗଲ ଟାଇଗର୍ସର ଅଗଷ୍ଟିନା ଗୋର୍ଜେଲାନୀ ଖେଳର 11 ମିନିଟ୍ ସମୟରେ ଗୋଲ୍ ଦେଇଥିଲେ। ହିରୋ ହକି ଇଣ୍ଡିଆ ଲିଗ୍ର ସମସ୍ତ ମ୍ୟାଚ୍ ଦୂରଦର୍ଶନର ସ୍ୱୋର୍ଟସ୍ ଚ୍ୟାନେଲ୍ ଏବଂ ୱେବ୍ସ ଓ ହକି ଇଣ୍ଡିଆ ଲିଗ୍ ୟୁଟ୍ୟୁବ୍ ଚ୍ୟାନେଲ୍ରେ ସିଧା ପ୍ରସାରଣ ବ୍ୟବସ୍ଥା କରାଯାଇଛି। ସମ୍ବାଦ ଶେଷ ପୂର୍ବରୁ ମୁଖ୍ୟ ସମ୍ବାଦ ପୁଣି ଥରେ। ନୀତି ଆୟୋଗର ପ୍ରମୁଖ ଅର୍ଥନୀତିଜ୍ଞ ଓ ବିଶେଷଜ୍ଞଙ୍କ ସହିତ ପ୍ରଧାନମନ୍ତ୍ରୀଙ୍କ ବଜେଟ୍ ପ୍ରସ୍ତୁତି ସଂକ୍ରାନ୍ତ ବୈଠକ ଜାରି। ଆସନ୍ତା ବର୍ଷ ପଶ୍ଚିମବଙ୍ଗରେ 2/3 ସଂଖ୍ୟାଗରିଷ୍ଠତା ସହିତ ବିଜେପି ସରକାର ଗଢ଼ିବା ନେଇ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି ସ୍ୱରାଷ୍ଟ୍ରମନ୍ତ୍ରୀ। ଚଳିତ ବର୍ଷ ସାଂସ୍କୃତିକ ମୂଲ୍ୟବୋଧକୁ ଜାତୀୟତାର ପରିଚୟ ଭାବେ ସାବ୍ୟସ୍ତ କରିବା ନେଇ ସରକାରଙ୍କ ପକ୍ଷରୁ ଗ୍ରହଣ କରାଯାଇଛି ଅନେକ ପଦକ୍ଷେପ। ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଖାଲିଦା ଜିଆଙ୍କ ପରଲୋକ ଏବଂ ଭାରତ ଶ୍ରୀଲଙ୍କା ମହିଳା ଟି20 କ୍ରିକେଟ୍ ସିରିଜ୍ର ଆଜି ତିରୁଅନନ୍ତପୁରମ୍ଠାରେ ଖେଳାଯିବ ପଞ୍ଚମ ତଥା ଅନ୍ତିମ ମ୍ୟାଚ୍। ସମ୍ବାଦ ଶେଷ ହେଲା। ଅଧିକ ସମ୍ବାଦ ପାଇଁ ଆପଣମାନେ newsonair.gov.in ୱେବ୍ସାଇଟ୍ ଏବଂ newsonair ଆପ୍ରେ ଲଗ୍ଇନ୍ କରିପାରିବେ।